आकाशवाणी ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, କୌଣସି ଦେଶ ତା'ର ଭାଷାକୁ ଛାଡ଼ି ନିଜର ସଂସ୍କୃତି, ସାହିତ୍ୟ ଓ ଇତିହାସକୁ ଅମର କରିପାରିବ ନାହିଁ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସାଂଘାଇ ସହଯୋଗ ସଂଗଠନ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ସମ୍ମିଳନୀରେ ମିଳିତ ଘୋଷଣାନାମାରେ ସ୍ୱାକ୍ଷର କରିବାକୁ ମନା କଲା ଭାରତ। ଆସନ୍ତାକାଲି ପୁରୀରେ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଜି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ତିନି ଠାକୁର। ଆଜି ଅପରାହ୍ନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିବେ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା, ଏବଂ ମହିଳା ହକି ଇଣ୍ଡିଆ ମାଷ୍ଟର୍ସଙ୍କ ପ୍ରତିଯୋଗିତାରେ ଆସନ୍ତାକାଲି ଫାଇନାଲରେ ମୁହାଁମୁହିଁ ହେବେ ଓଡ଼ିଶା ଓ ପଞ୍ଜାବ। କୌଣସି ଦେଶ ତା'ର ଭାଷାକୁ ଛାଡ଼ି ନିଜର ସଂସ୍କୃତି, ସାହିତ୍ୟ, ଇତିହାସ ଓ ଜୀବନର ସଂସ୍କାରକୁ ଅମର କରିପାରିବ ନାହିଁ। ଆଜି ନୂଆଦିଲ୍ଲୀରେ ରାଜଭାଷା ବିଭାଗର ସ୍ୱର୍ଣ୍ଣ ଜୟନ୍ତୀ ଅବସରରେ ଆୟୋଜିତ ସମାରୋହରେ ଯୋଗଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, 50 ବର୍ଷ ପୂର୍ବେ 1975 ମସିହାରୁ ଆରମ୍ଭ କରି 2025 ମସିହା ପର୍ଯ୍ୟନ୍ତ ରାଜଭାଷା ବିଭାଗର ଯାତ୍ରା ସ୍ୱାଧୀନତାର 100 ବର୍ଷ ବେଳକୁ ନୂତନ କୀର୍ତ୍ତିମାନ ସ୍ଥାପନ କରିବ। ଶ୍ରୀ ଶାହା କହିଛନ୍ତି, ରାଜଭାଷା ବିଭାଗର ଉଦ୍ଦେଶ୍ୟ ହେଉଛି ଦେଶର ପ୍ରତ୍ୟେକଟି ବର୍ଗର ବ୍ୟକ୍ତି ଯେଭଳି ପ୍ରଶାସନର ଭାଷା ସହଜରେ ବୁଝିପାରିବେ ଓ ପ୍ରଶାସନକୁ ସେମାନଙ୍କର ଭାଷାରେ ପରାମର୍ଶ ଦେଇପାରିବେ। ଭାରତୀୟ ଗଣତନ୍ତ୍ରର ମୂଳ ଉଦ୍ଦେଶ୍ୟର ଏହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ବୋଲି ଶ୍ରୀ ଶାହା କହିଛନ୍ତି।
ହିନ୍ଦୀ ସଭି ଭାରତୀୟ ଭାଷା କି ସଖି ହେର୍ ହିନ୍ଦୀ ଓ ଭାରତୀୟ ଭାଷା ମିଲକର ହି ହମାରେ ଆତ୍ମଗୌରବ ଉତ୍ଥାନ କା ଯୋ କାର୍ଯ୍ୟକ୍ରମ ହେ ଭାଷା କେ ମାଧ୍ୟମ ସେ ଉସକୋ ଅନ୍ତିମ ଲକ୍ଷ୍ୟ ତକ ଲେ ଯା ସକତେ ହୈଁ। ଏ ଭାରତୀୟ ଭାଷା ଅନୁଭାଗ ନ କେବଳ ଭାରତ ସରକାର ହର ରାଜ୍ୟକୁ ସହାୟତା କରେଗା କି ରାଜ୍ୟ କା ପ୍ରଶାସନ ଭାରତ ସରକାର କା ପ୍ରଶାସନ ଭାରତୀୟ ଭାଷା କେ ଆଧାର ପର ହି ହୋ।
ଚୀନରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଭାରତ ପ୍ରସ୍ତାବିତ ମିଳିତ ଘୋଷଣାନାମାରେ ଅସନ୍ତୋଷ ପ୍ରକାଶ କରିଛି। ସୂଚନା ଅନୁଯାୟୀ ସମ୍ପୃକ୍ତ ଘୋଷଣାନାମାରେ ସୀମାପାର ଆତଙ୍କବାଦ କାର୍ଯ୍ୟକଳାପ ସମ୍ପର୍କରେ ଉଲ୍ଲେଖ କରାଯାଇ ନଥିବାରୁ ଭାରତ ସ୍ୱାକ୍ଷର କରିବାକୁ ମନା କରିଛି। ଏହି ସମ୍ମିଳନୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆତଙ୍କବାଦ, ଉଗ୍ରବାଦ ଏବଂ ଉଗ୍ର ଜାତୀୟତାବାଦ ବିରୁଦ୍ଧରେ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ ଲାଗି ବିଶ୍ୱ ଏକ ହେବା ଲାଗି ଆହ୍ୱାନ ଦେଇଛନ୍ତି। ଶ୍ରୀ ସିଂ କହିଛନ୍ତି, ଶାନ୍ତି ଏବଂ ବିକାଶ ଆତଙ୍କବାଦ ସହ ଏକସଙ୍ଗେ ଚାଲିପାରିବ ନାହିଁ। ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ 24 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ସମ୍ପର୍କରେ ଶ୍ରୀ ସିଂ କହିଛନ୍ତି, ଅପରେସନ୍ ସିନ୍ଦୁର ଜରିଆରେ ଭାରତ ସୀମାପାର ଆତଙ୍କବାଦୀ ଭିତ୍ତିଭୂମି ନଷ୍ଟ କରିବାରେ ସଫଳ ହୋଇଛି ଏବଂ ଭାରତର ପଦକ୍ଷେପକୁ ସାରା ବିଶ୍ୱ ପ୍ରଶଂସା କରିଛି। ପ୍ରତିରକ୍ଷା ମନ୍ତ୍ରୀ ଯେଉଁ ଦେଶଗୁଡ଼ିକ ଦୋମୁହା ନୀତି ଅବଲମ୍ବନ କରୁଛନ୍ତି ସେମାନଙ୍କ ପ୍ରତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, କେତେକ ଦେଶ ଆତଙ୍କବାଦୀମାନଙ୍କୁ ଶରଣ ଦେବା ଏବଂ ସେମାନଙ୍କୁ ସୀମାପାର ଆତଙ୍କବାଦୀ କାର୍ଯ୍ୟକଳାପରେ ନିୟୋଜିତ କରିବାକୁ ନୀତି ଭାବେ ଗ୍ରହଣ କରିଛନ୍ତି। ସେହିସବୁ ଦେଶଗୁଡ଼ିକୁ ଏହାର ପରିଣାମ ଭୋଗ କରିବାକୁ ପଡ଼ିବ ବୋଲି ଶ୍ରୀ ସିଂ କହିଛନ୍ତି। ଆଷାଢ଼ ଶୁକ୍ଳ ପ୍ରତିପଦା ତିଥିରେ ଆଜି ମହାପ୍ରଭୁ ନବଯୌବନ ବେଶରେ ସଜ୍ଜିତ ହେବା ସହ ନେତ୍ରୋତ୍ସବରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ 8:30-10:30 ପର୍ଯ୍ୟନ୍ତ ବ୍ୟବସ୍ଥା କରାଯାଇଥିଲା। ପରମ୍ପରା ଅନୁଯାୟୀ 15 ଦିନର ଅଣସର ପରେ ଶ୍ରୀଜୀଉ ଶ୍ରଦ୍ଧାଳୁମାନଙ୍କୁ ନବଯୌବନର ଦର୍ଶନ ଦିଅନ୍ତି। ଶ୍ରଦ୍ଧାଳୁ ପାରମାଣିକ ଦର୍ଶନ ପାଇଁ ଦକ୍ଷିଣଦ୍ୱାର ଦେଇ ପ୍ରବେଶ କରିଥିଲେ। ପରେ ସିଂହଦ୍ୱାର ଦେଇ ଶ୍ରଦ୍ଧାଳୁ ମନ୍ଦିରକୁ ପ୍ରବେଶ କରି ଠାକୁରଙ୍କୁ ସାହାଣ ମେଲାରେ ଦର୍ଶନ କରିଥିଲେ। ଏହାପରେ ଠାକୁରଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇଛି। 7:30 ସନ୍ଧ୍ୟା ଆଳତୀ ପାଇଁ ସମୟ ନିର୍ଘଣ୍ଟ ସ୍ଥିର ହୋଇଛି। କାର୍ଯ୍ୟସୂଚୀ ଅନୁଯାୟୀ ବଡ଼ସିଂହାର ବେଶ ଏବଂ ବଡ଼ସିଂହାର ଭୋଗ ପରେ ରାତି 11:30 ପହୁଡ଼ ଆଳତୀ କରାଯିବ। ରାତି 12:30 ଭୋର 5:30 ପର୍ଯ୍ୟନ୍ତ ଠାକୁରଙ୍କର ସେନାପଟା ଲାଗି ନୀତି ସମୟ ପାଇଁ ନିର୍ଘଣ୍ଟ ହୋଇଛି। ଆସନ୍ତାକାଲି ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ରଥଖଳାରୁ ଶ୍ରୀମନ୍ଦିର ନିକଟକୁ 3 ରଥକୁ ଅଣାଯିବ। ସକାଳ ଧୂପ ଶେଷ ହେବା ପରେ ପାଳିଆ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ନେଇ ରଥଖଳାକୁ ବିଜେ କରିବେ। ଏହାପରେ 3ଟିଯାକ ରଥକୁ ଶ୍ରୀମନ୍ଦିର ସମ୍ମୁଖକୁ ଅଣାଯିବ। ପାଗ ଅନୁକୂଳ ଥିବାରୁ ପୁରୀରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗି ରହିଛି। ଆସନ୍ତାକାଲି ସକାଳ 9:00 ତିନି ରଥକୁ ପ୍ରତିଷ୍ଠା କରାଯିବା ପରେ 9:30 ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପହଞ୍ଚିବା ପରେ ପ୍ରଥମ ଭାରତୀୟ ଭାବେ ଇତିହାସ ରଚିବେ। ଏକ୍ଜିଅମ୍ 4 ମିଶନରେ ଗ୍ରୁପ୍ କ୍ୟାପ୍ଟେନ୍ ଶୁକ୍ଳାଙ୍କ ସମେତ ଅନ୍ୟ 3 ଜଣ କ୍ରୁ ସଦସ୍ୟ ଆଜି ଅପରାହ୍ନ 4:30 ସମୟରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ସହ ସଂଯୋଗ ସ୍ଥାପନ କରିବେ। 41 ବର୍ଷ ପରେ ମହାକାଶରେ ଜଣେ ଭାରତୀୟ ମହାକାଶଚାରୀ ଅବତୀର୍ଣ୍ଣ ହେବେ। ଲକ୍ଷ୍ନୌରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଶୁକ୍ଳା ରାକେଶ ଶର୍ମାଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ମହାକାଶକୁ ଯାତ୍ରା କରିଛନ୍ତି। ଇତିମଧ୍ୟରେ ଶୁଭାଂଶୁ ମହାକାଶରୁ ଏକ ବାର୍ତ୍ତାରେ ନିଜର ଖୁସି ଜାହିର କରିଛନ୍ତି। ସେ କହିଛନ୍ତି, ଏହା କେବଳ ତାଙ୍କର ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ଦେଶର ସମସ୍ତ ନାଗରିକଙ୍କ ପାଇଁ ଗୌରବର ବିଷୟ।
ନମସ୍କାର, ଏକ ଛୋଟା ସା ସନ୍ଦେଶ ମେରେ ସାରେ ଦେଶବାସୀଙ୍କ କେ ଲିଏ। ଏକ ମହିନେ କ୍ୱାରେଣ୍ଟିନ ମେ ରହନେ କେ ବାଦ କଲ ହମ ଲୋଗ ଲଞ୍ଚ ପ୍ୟାଡ 39 ସେ ଲଞ୍ଚ ହୁଏ, ଜହାଁ ସେ ଅପୋଲୋ 11 ମିଶନ ଭି ଲଞ୍ଚ ହୁଆ ଥା। ଇସ ସମୟ ସ୍ପେସ ମେ ବହୁତ ପ୍ରାଉଡ ଫିଲ କର ରହା ହୁଁ। ଅଭି ହମ ଲୋଗ କୁଛ ହି ଘଣ୍ଟୋ ମେ ଆଇଏସଏସ ମେ ଡକ କରେଙ୍ଗେ ଔର ଫିର ହମ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ ପେ ଜାକେ ରହେଙ୍ଗେ। ବଟ କହିଁ ନା କହିଁ ୟେ ଭି ଦର୍ଶାତା ହୈ କି ୟେ ଭାରତ କେ ହ୍ୟୁମନ ସ୍ପେସ ପ୍ରୋଗ୍ରାମ କି ଏକ ଛୋଟା ସା ସ୍ଟେପ ପର ଏକ ବହୁତ ସଲିଡ ଔର ଷ୍ଟେଡି ସ୍ଟେପ ହୈ ଉସ ଡାଇରେକ୍ସନ ମେ ଜିସ ତରଫ ହମ ଜା ରହେ ହୈ ଗଗନଯାନ ଜୈସେ ମିଶନ କୋ ଲେକେ। ତୋ ମେ ଚାହତା ହୁଁ କି ଆପ ସବ ମେରି ଇସ ଜର୍ନୀ କା ହିସ୍ସା ବନେ। ଆପ ଭି ଉତନା ହି ପ୍ରାଉଡ ଫିଲ କରେ ଜିତନା ମେ ଫିଲ କର ରହା ହୁଁ, ବିକଜ ୟେ ହମାରି ଆସ୍ପିରେସନ୍ସ କୋ ଦର୍ଶାତା ହୈ କି ହମ କିସ ତରଫ ଜାନା ଚାହତେ ହୈଁ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ସାର୍ ଗଙ୍ଗାରାମ କର୍କଟ କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି। ଏହି ସ୍ୱାସ୍ଥ୍ୟକେନ୍ଦ୍ର କର୍କଟ ରୋଗୀମାନଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା ଯୋଗାଇ ଉଦ୍ଘାଟନ ଅବସରରେ ରାଷ୍ଟ୍ରପତି ସମ୍ପୂର୍ଣ୍ଣ ହସ୍ପିଟାଲର ବିଭିନ୍ନ ବ୍ୟବସ୍ଥା ବୁଲି ଦେଖିବା ସହ ରୋଗୀମାନଙ୍କ ସହିତ ଆଲୋଚନା କରିଥିଲେ। ଛତିଶଗଡ଼ରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ 2 ଜଣ ମହିଳା ମାଓବାଦୀ ନିହତ ହୋଇଛନ୍ତି। ନାରାୟଣପୁର ଜିଲ୍ଲାର ଆବୁଜମାଡ଼ ଅଞ୍ଚଳରେ ଥିବା ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ଜିଲ୍ଲା ରିଜର୍ଭ ଗାର୍ଡ ଏବଂ ସ୍ୱତନ୍ତ୍ର ଟାସ୍କଫୋର୍ସର ଏକ ମିଳିତ ଦଳ ଅପରେସନରେ ସାମିଲ ହୋଇଥିଲେ। ଗତକାଲି ସନ୍ଧ୍ୟାରୁ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ସୁରକ୍ଷା ବାହିନୀ ଘଟଣାସ୍ଥଳରୁ 2 ରାଇଫଲ ଜବତ କରିବା ସହ 2 ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଉତ୍ତରାଖଣ୍ଡରେ ଘୋଲଟିଠାରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ 3 ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ 9 ଜଣ ନିଖୋଜ ଥିବାବେଳେ ସେମାନଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ କରାଯାଉଛି। ଏକ ଟେମ୍ପୋ ଟ୍ରାଭେଲର ଅଳକାନନ୍ଦା ନଦୀ ମଧ୍ୟକୁ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। 3 ଜଣ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ହେଲିକପ୍ଟର ଯୋଗେ ଅଧିକ ଚିକିତ୍ସା ଲାଗି ପଠାଯାଇଛି। ଉତ୍ତରାଖଣ୍ଡ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ ବିନୋଦ କୁମାର କହିଛନ୍ତି, ଏହି ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଏପର୍ଯ୍ୟନ୍ତ 8 ଜଣଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି।
20 ସବାର ଥେ ଜିସମେ ସେ 8 ଲୋକଙ୍କୁ ବଚାନେ ମେ ହମ ଲୋଗ ସଫଲ ରହେ ହୈଁ। ଅଭି ତକ 3 ଲୋକଙ୍କ ଦୁଃଖଦ ମୃତ୍ୟୁ କି ସୂଚନା ହୈ, ବାକି ଲୋକଙ୍କୁ ଖୋଜନେ କା କାମ କିଆ ଜା ରହା ହୈ।
ଦକ୍ଷିଣ ଗାଜାରେ ଯୁଦ୍ଧ ଅଭିଯାନ ସମୟରେ ଏକ ବିସ୍ଫୋରକ ଯନ୍ତ୍ରାଂଶ ସହ ଧକ୍କା ହେବା ଫଳରେ ଇସ୍ରାଏଲ୍ର 7 ଜଣ ସୈନିକଙ୍କ ମୃତ୍ୟୁ ଘଟିଥିବା ସ୍ୱଷ୍ଟ ହୋଇଛି। ଏହି ବିଷୟ ଇସ୍ରାଏଲ୍ ସରକାରଙ୍କ ପକ୍ଷରୁ କୁହାଯାଇଛି। ଖାନ୍ ୟୁନିସ୍ରେ ଗାଡ଼ି ଚଳାଉଥିବା ସମୟରେ ଜଣେ ସୈନିକ ଏକ ଇଞ୍ଜିନିୟରିଂ ଯାନରେ ବୋମା ଲଗାଇବା ପରେ ବିସ୍ଫୋରଣ ଘଟିଥିଲା। ସେଠାକାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିସ୍ଫୋରଣ ଯୋଗୁଁ ଗାଡ଼ିରେ ନିଆଁ ଲାଗିଯିବା ସହ ଏହାକୁ ଆୟତ୍ତ କରିବା ଲାଗି ସମସ୍ତ ଉଦ୍ୟମ ବିଫଳ ହୋଇଥିଲା। ଗାଡ଼ି ଭିତରେ ଥିବା ସମସ୍ତ ସୈନିକ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିଲେ। ବାଂଲାଦେଶରେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନିସ୍ଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାରଙ୍କ ଶପଥ ଗ୍ରହଣ ବାର୍ଷିକୀ ପାଳନ କରିବାକୁ ବାଂଲାଦେଶ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଅଗଷ୍ଟ 8 ତାରିଖକୁ ନୂତନ ବାଂଲାଦେଶ ଦିବସ ଭାବେ ପାଳନ କରାଯିବ। ସୂଚନାଯୋଗ୍ୟ, ଛାତ୍ରମାନଙ୍କ ନେତୃତ୍ୱରେ ବାଂଲାଦେଶରେ ବିକ୍ଷୋଭ ପରେ ଗତବର୍ଷ ଅଗଷ୍ଟ 5 ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ସରକାରଙ୍କ ପତନ ଘଟିଥିଲା। ଏହାର 3 ଦିନ ପରେ ମହମ୍ମଦ ୟୁନିସ୍ ନୂଆ ସରକାରରେ ଶପଥ ନେଇଥିଲେ। ବାଂଲାଦେଶ ସରକାର ମଧ୍ୟ ଆସନ୍ତା ଅଗଷ୍ଟ 5 ତାରିଖକୁ ଜୁଲାଇ ବିଦ୍ରୋହ ଦିବସ ଭାବେ ଘୋଷଣା କରିଛନ୍ତି। ଏହା ବ୍ୟତୀତ ଜନ ଆନ୍ଦୋଳନ ସମୟରେ ରଙ୍ଗପୁରରେ ପୁଲିସ୍ ଗୁଳିରେ ପ୍ରାଣ ହରାଇଥିବା ଛାତ୍ରଙ୍କ ସ୍କୃତିରେ ସରକାର ଜୁଲାଇ 16 ତାରିଖକୁ ଶହୀଦ ଅବୁ ସୟିଦ ଦିବସ ଭାବେ ଘୋଷଣା କରିଥିଲେ। ଗତକାଲି କ୍ୟାବିନେଟ୍ ବିଭାଗ ଏହି ନିଷ୍ପଭିକୁ ଅନୁମୋଦନ କରି ସର୍କୁଲାର ଜାରି କରିଛି। ମହିଳା ହକି ଇଣ୍ଡିଆ ମାଷ୍ଟର୍ସ କପ୍ ପ୍ରତିଯୋଗିତାରେ ଆସନ୍ତାକାଲି ଓଡ଼ିଶା ଏବଂ ପଞ୍ଜାବ ମଧ୍ୟରେ ମୁକାବିଲା ହେବ। ସେମିଫାଇନାଲ୍ ମ୍ୟାଚ୍ରେ ପଞ୍ଜାବ 3-2 ହରିୟାଣାକୁ ପରାସ୍ତ କରିଥିବାବେଳେ ଓଡ଼ିଶା ତାମିଲନାଡୁକୁ 4-1 ପରାସ୍ତ କରିଛି। ଏହି ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଲାଗି ତାମିଲନାଡୁ ଏବଂ ହରିୟାଣା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ବର୍ଲିନ୍ରେ ଚାଲିଥିବା ଚତୁର୍ଦ୍ଦେଶୀୟ ହକି ପ୍ରତିଯୋଗିତାରେ ଗତକାଲି ଭାରତୀୟ ଜୁନିୟର୍ ପୁରୁଷ ହକି ଟିମ୍ 2-1 ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। କୌଣସି ଦେଶ ତା'ର ଭାଷାକୁ ଛାଡ଼ି ନିଜର ସଂସ୍କୃତି, ସାହିତ୍ୟ ଓ ଇତିହାସକୁ ଅମର କରିପାରିବ ନାହିଁ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସାଂଘାଇ ସହଯୋଗ ସଂଗଠନ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ସମ୍ମିଳନୀରେ ମିଳିତ ଘୋଷଣାନାମାରେ ସ୍ୱାକ୍ଷର କରିବାକୁ ମନା କଲା ଭାରତ। ଆସନ୍ତାକାଲି ପୁରୀରେ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଆଜି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ 3 ଠାକୁର। ଆଜି ଅପରାହ୍ନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିବେ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଏବଂ ମହିଳା ହକି ଇଣ୍ଡିଆ ମାଷ୍ଟର୍ସଙ୍କ ପ୍ରତିଯୋଗିତାରେ ଆସନ୍ତାକାଲି ଫାଇନାଲ୍ରେ ମୁହାଁମୁହିଁ ହେବେ ଓଡ଼ିଶା ଓ ପଞ୍ଜାବ। ସମ୍ବାଦ ଶେଷ ହେଲା।